ओम शांति। आजर साकार महावाक्य 18/10/2025 मधुर संतानगण आत्म अभिमानी हुई बस भितरे भितरे अनुभव करुथा मु एक आत्मा देही अभिमानी हुआ ठीक भावरे चाट रखिबा द्वारा तुम बुद्धिमान होइजिव तुमर बहुत फायदा हब। प्रश्न बेहदर नाटक बुझिथिबा संतान माने केउ गुटिए नियम को भल भाबरे बुझिथांती। उत्तर एहा एक अविनाशी नाटक एथिरे प्रत्येक अभिनेता को निजर अभिनय करिबा पई निजर निर्धारित समय रे आसीबा को ही पड़िबो। केही जदि कुहंती जे आमे सर्वदा शांति धाम रे ही रहिजिबो तेबे एहा नियम नुहे। तांकु तो अभिनेता ही कहजिबो नाही। एसब बेहदर कथा बेहदर बाबा ही तुम मानको सुनाउछंती। ओम शांति। निज को आत्मा भावी देह अभिमान त्याग करी बस। बेहदर बाबा संतान मान को बुझा चंती जो माने अज्ञान से मान को ही बुझा जाय थाए। आत्मा जानुछि जे बाबा सत कहचंती मो आत्मा अज्ञान हो जाय छी। मो आत्मा अविनाशी शरीर विनाशी अटे। मो आत्मा अभिमान छाड़ी देह अभिमान रे छंदी हो जाय छी। तेणु अज्ञानी हेलोना बाबा कहते समस्त संतान देह अभिमान रे आसी अज्ञानी हो जाउछंती। पुणी तुम्हें बाबा द्वारा देही मान हुई बुद्धिमान हो जाउछ। कई तो हो जाउछंती कई पुणी पुरुषार्थ करछंती। अज्ञानी हेबार अधाकल्प लागिछि। एई अंतिम जन्म रे पुणी बुद्धिमान हेबाकु पड़िब। अधाकल्प रु अज्ञान होई होई शतकड़ा सहे अज्ञानी हो जाइछ। देह अभिमान रे आसी ड्रामा रा प्लान अनुसार तुम्हें तलकु आसीछ। तो एबे तुमको ज्ञान मिलुची तथापि बहुत पुरुषार्थ करिबाकु हेबो। काहेकि ना पिलामानक भितरे दैवी गुण मध्य रहिबा दरकार। पिलामाने जानिछंदी आमे सर्वगुण संपन्न षोळ कला संपूर्ण थिलु पुणि वर्तमान निर्गुण होई जाइछु। कोनोसी भी गुण नाही। तुम मानक मध्यरे भी पुरुषार्थ र क्रम अनुसार एही खेळकु बुझुछंती। बुझु बुझु मध्य केते वर्ष होई गेलाणी तथापि नुआ नुआ माने भलो बुद्धिमान होई जाउछंती। अन्य मन को मध्य बुद्धिमान करिया पई पुरुषार्थ करुछंती। एई तो बिल्कुल बुझु ही नाती। अज्ञान को अज्ञानी होई रहिछंती। बाबा आसीछंती बुद्धिमान करिबा। पिला माने बुझुछंती जे माया जोगु आमे बुद्धिहीन होई जाइछु। आमे पूज्य थिबा समय रे बुद्धिमान थिलु पुणि आमे ही पुजारी हुई बुद्धिहीन होई जाइछु। आदि सनातन देवी देवता धर्म प्राय लोप होई जाइछि। एहा विषय रे दुनिया रे काहाकु हेले जना नहीं। ए लक्ष्मी नारायण केते बुद्धिमान थिले राजुत करुथिले। तो बाबा कहचंती तत्त्वम अर्थात तुम्हें ही सही तुम्हें मध्य निज पाई एही परि भाव। या बहुत बुझीबार कथा अटे। एहा को बाबा को बिना केही हेले बुझाई पारिबे नहीं। एबे अनुभव होचि जे बाबा ही उच्च रु उच्च बुद्धिमान रु बुद्धिमान अटंती। प्रथम तो ज्ञानर सागर अटंती पुणी समस्त सदगति दाता मध्य अटंती पतित पावन मध्य अटंती। या जनंकर महिमा अटे। एते श्रेष्ठ रु श्रेष्ठ बाबा से किपरि संतान बोली कही भल भावरे बुझाउछंती। पिला माने बे तुमको पवित्र हेबाकू पड़िब। सेतिपई बाबा एकमात्र औषध दउछंती कहउछंती जोग द्वारा तुम्हें भविष्य एकुश जन पई निरोगी होइजिव। तुमर सब रोग दुख समाप्त हो मुक्तिधाम को चली जीव। अविनाशी डॉक्टर को पाखरे एकमात्र औषध रही। बाबा आसी आत्मा मान को एकमात्र इंजेक्शन लगाउछंती। नुहे कौनसी मनुष्य बारिस्टरी सहित इंजीनियरिंग मध्य करिबे ना। प्रत्येक मनुष्य निज निज धंदार ही लागी जांती। बाबा को कहचंती आसी पतितरु पवित्र कराओ। काहेकि ना पतित हेले दुख मिली थाए। शांति धाम को पवित्र दुनिया बोली कहाजिबो नाही। स्वर्ग को ही पवित्र दुनिया कहाजिबो। एही कथा मध्य बुझा जाउछि मनुष्य शांति एवं सुख चाहुचंती। प्रकृत शांति तो सेहिठारे अछि जेउठारे शरीर नाही तांको शांति धाम कहाजिबो। अनेक कहउछंती शांति धाम रहिबो किंतु एपरि नियम नाही। तेबे तो तांको अभिनेता बोली कहाजिबो नाही। पिला माने नाटक मध्य बुझी जायछंती। अभिनेतार जेते बेले अभिनय थिबो सेते बेले स्टेज को आसी अभिनय करिबो। हे बेहदर कथा बेहदर बाबा ही आसी बुझाउछंती। तांको ज्ञान सागर कहा जाउछि। से समस्तंकर सद्गति दाता पतित पावन अटंती तत्व। ସମସ୍ତଙ୍କୁ ପବିତ୍ର କରିପାରିବ ନାହିଁ। ପାଣି ଆଦି ସବୁ ହେଲା ତତ୍ତ୍ୱ, ତାହା କିପରି ସଦ୍ଗତି କରିପାରିବ? ଆତ୍ମା ହିଁ ଅଭିନୟ କରୁଛି, ଯୋଗର ଅଭିନୟ ମଧ୍ୟ ଆତ୍ମା କରୁଛି। ଜ୍ଞାନୀମାନେ ଏକଥା ବୁଝିପାରିବେ, ବାବା କେତେ ବୁଝାଉଛନ୍ତି। ଏପରି କୌଣସି ଯୁକ୍ତି ରଚନା କର ଯେପରି ମନୁଷ୍ୟମାନେ ବୁଝିପାରିବେ। କିପରି ପୂଜ୍ୟରୁ ପୁଣି ପୂଜାରୀ ହଉଛନ୍ତି? ପୂଜ୍ୟ ନୂଆ ଦୁନିଆରେ, ପୂଜାରୀ ପୁରୁଣା ଦୁନିଆରେ ହଉଛନ୍ତି। ପାବନକୁ ପୂଜ୍ୟ, ପତିତକୁ ପୂଜାରୀ କୁହାଯାଉଛି। ଏଠାରେ ତ ସମସ୍ତେ ପତିତ ଅଟନ୍ତି ନା, ବିକାର ଦ୍ଵାରା ଜନ୍ମ ନଉଛନ୍ତି, ସେଠାରେ ସମସ୍ତେ ଶ୍ରେଷ୍ଠ ଅଟନ୍ତି। ଗାୟନ ମଧ୍ୟ କରୁଛନ୍ତି ସମ୍ପୂର୍ଣ୍ଣ ଶ୍ରେଷ୍ଠାଚାରୀ। ଏବେ ତୁମକୁ ଏଭଳି ହେବାକୁ ପଡିବ, ଏଥିରେ ପରିଶ୍ରମ କରିବାକୁ ହେବ। ମୁଖ୍ୟ କଥା ହଉଛି ବାବାଙ୍କୁ ମନେ ପକାଇବା। ସମସ୍ତେ କହୁଛନ୍ତି ବାବାଙ୍କ ସ୍ମୃତିରେ ରହିବା ବହୁତ ମୁସ୍କିଲ, ଆମେ ଯେତିକି ଚାହୁଁଛୁ ସେତିକି ତାଙ୍କର ସ୍ମୃତିରେ ରହିପାରୁନାହୁଁ। ଏହି ସତ୍ୟତା ସହିତ ଚାର୍ଟ ଲେଖିଲେ ବହୁତ ଫାଇଦା ମିଳିବ। ବାବା ସନ୍ତାନ ମାନଙ୍କୁ ଏହି ଜ୍ଞାନ ଦଉଛନ୍ତି। ମନ ମନା ଭାବ, ତୁମେ ଅର୍ଥ ସହିତ କହୁଛ, ତୁମକୁ ପ୍ରତ୍ୟେକ କଥା ବାବା ଯଥାର୍ଥ ରୂପରେ ଅର୍ଥ ସହିତ ବୁଝାଉଛନ୍ତି। ବାବାଙ୍କୁ ସନ୍ତାନ ମାନେ ଅନେକ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ବାବା ମନ ନେବା ପାଇଁ କିଛି କହିଦଉଛନ୍ତି, କିନ୍ତୁ ବାବା କହୁଛନ୍ତି ମୋର କାମ ହିଁ ହଉଛି ପତିତରୁ ପବିତ୍ର କରିବା। ମତେ ତ ଏଥିପାଇଁ ଡାକିଛ, ତୁମେ ଜାଣିଛ ଯେ ଆମେ ଆତ୍ମା ଶରୀର ସହିତ ହିଁ ପବିତ୍ର ଥିଲୁ, ବର୍ତ୍ତମାନ ସେଇ ଆତ୍ମା ଶରୀର ସହିତ ପତିତ ହୋଇଯାଇଛି। 84 ଜନ୍ମର ହିସାବ ରହିଛି ନା, ତୁମେ ଜାଣିଛ ବର୍ତ୍ତମାନ ଏହି ଦୁନିଆ କଣ୍ଟାର ଜଙ୍ଗଲ ହୋଇଯାଇଛି। ଏଇ ଲକ୍ଷ୍ମୀ ନାରାୟଣ ତ ଫୁଲ ଅଟନ୍ତି ନା, ତାଙ୍କ ଆଗରେ କଣ୍ଟା ମାନେ ଯାଇ କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ପାପି କପଟି ଅଟୁ। ସବୁଠାରୁ ବଡ଼ କଣ୍ଟା ହେଲା କାମ୍ବିକାର। ବାବା କହୁଛନ୍ତି ଏହା ଉପରେ ବିଜୟ ପ୍ରାପ୍ତ କରି ଜଗତ ଜିତ ହୁଅ। ମନୁଷ୍ୟମାନେ କହୁଛନ୍ତି ଭଗବାନଙ୍କୁ କୌଣସି ନା କୌଣସି ରୂପରେ ଆସିବାକୁ ହେବ, ଭାଗୀରଥଙ୍କ ଶରୀରରେ ବିରାଜମାନ ଆସିବାକୁ ହେବ। ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡିବ। ନୂଆ ଦୁନିଆକୁ ସତ ପ୍ରଧାନ, ପୁରୁଣା ଦୁନିଆକୁ ତମ ପ୍ରଧାନ କୁହାଯାଏ। ଯେହେତୁ ଏବେ ଏହା ପୁରୁଣା ଦୁନିଆ, ତେଣୁ ନିଶ୍ଚୟ ବାବାଙ୍କୁ ଆସିବାକୁ ହିଁ ପଡିବ। ବାବାଙ୍କୁ ହିଁ ରଚୟିତା ବୋଲି କୁହାଯାଉଛି। ତୁମେ ପିଲାମାନଙ୍କୁ କେତେ ସହଜରେ ବୁଝାଉଛନ୍ତି, କେତେ ଖୁସି ହେବା ଦରକାର। ବାବା କାହାର କର୍ମ ଭୋଗରେ ହିସାବ କିତାବ ଅଛି, ତାକୁ ତ ଭୋଗ କରିବାକୁ ହେବ। ଏଥିରେ ବାବା ଆଶୀର୍ବାଦ କରନ୍ତି ନାହିଁ, ମତେ ଡାକୁଛନ୍ତି ବାବା ଆସି ଆମକୁ ଦୈବୀ ସମ୍ପତ୍ତି ଦିଅ। ବାବାଙ୍କ ଠାରୁ କି ସମ୍ପତ୍ତି ପାଇବାକୁ ଚାହୁଁଛ? ମୁକ୍ତି, ଜୀବନ ମୁକ୍ତି। ମୁକ୍ତି ଜୀବନ ମୁକ୍ତିର ଦାତା ହଉଛନ୍ତି ଏକମାତ୍ର ଜ୍ଞାନ ସାଗର ବାବା, ସେଥିପାଇଁ ତାଙ୍କୁ ଜ୍ଞାନଦାତା ବୋଲି କୁହାଯାଉଛି। ଭଗବାନ ଜ୍ଞାନ ଦେଇଥିଲେ, କିନ୍ତୁ କେବେ ଦେଇଥିଲେ, କିଏ ଦେଇଥିଲେ, ଏ କଥା କାହାକୁ ଜଣା ନାହିଁ। ଏଥିରେ ହିଁ ବହୁତ ଦ୍ୱନ୍ଦ୍ୱ ରହିଛି। କାହାକୁ ଜ୍ଞାନ ଦେଇଥିଲେ ଏ କଥା ମଧ୍ୟ କାହାକୁ ହେଲେ ଜଣା ନାହିଁ। ବର୍ତ୍ତମାନ ଏଇ ବ୍ରହ୍ମା ବସିଛନ୍ତି, ଇଏ ମଧ୍ୟ ଏବେ ଜାଣୁଛନ୍ତି ଯେ ମୁଁ ନାରାୟଣ ଥିଲି, ପୁଣି 84 ଜନ୍ମ ଭୋଗ କଲି, ଇଏ ପ୍ରଥମ ନମ୍ବରରେ ଅଛନ୍ତି। ବାବା କହୁଛନ୍ତି ମୋର ତ ଆଖି ଖୋଲିଗଲା, ତୁମେ ମଧ୍ୟ କହିବ ଆମର ତ ଆଖି ହିଁ ଖୋଲିଗଲା, ତୃତୀୟ ନେତ୍ର ତ ଖୋଲିଛି ନା, ତୁମେ କହିବ ଆମକୁ ବାବାଙ୍କର ସୃଷ୍ଟିଚକ୍ର ସମ୍ପୂର୍ଣ୍ଣ ଜ୍ଞାନ ମିଳିଯାଇଛି। ମୁଁ ଯିଏ ଯେପରି ମୋର ଆଖି ଖୋଲିଯାଇଛି, କେତେ ଆଶ୍ଚର୍ଯ୍ୟର କଥା। ପ୍ରଥମେ ଆମେ ହଉଛୁ ଆତ୍ମା, ପୁଣି ନିଜକୁ ଦେହ ବୋଲି ଭାବି ବସିଛୁ। ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନଉଛି, ତଥାପି ମଧ୍ୟ ଆମେ ନିଜକୁ ଆତ୍ମା ଭୁଲି ଦେହ ଅଭିମାନୀ ହୋଇଯାଉଛୁ। ସେଥିପାଇଁ ଏବେ ତୁମକୁ ପ୍ରଥମେ ଏଇ କଥା ବୁଝାଉଛି ଯେ ନିଜକୁ ଆତ୍ମା ବୋଲି ଭାବି ମତେ ମନେ ପକାଅ। ମନ ଭିତରେ ଏଇ କଥା ଘୋଷି ଚାଲ ଯେ ମୁଁ ହଉଛି ଆତ୍ମା। ନିଜକୁ ଆତ୍ମା ନ ଭାବିବା ଦ୍ଵାରା ବାବାକୁ ଭୁଲି ଯାଉଛ, ଅନୁଭବ କରୁଛ ଯେ ବାସ୍ତବରେ ଆମେ ଘଡ଼ିକୁ ଘଡ଼ି ଦେହ ଅଭିମାନରେ ଆସିଯାଉଛୁ। ସେଥିପାଇଁ ପରିଶ୍ରମ କରିବାକୁ ହେବ। ଏଠାରେ ବସିଲେ ମଧ୍ୟ ଆତ୍ମ ଅଭିମାନୀ ହୋଇକରି ବସ। ବାବା କହୁଛନ୍ତି ମୁଁ ତୁମକୁ ରାଜ୍ୟତ ଦେବାକୁ ଆସିଛି, ଅଧାକଳ୍ପ ତୁମେ ମତେ ମନେ ପକାଇଛ। କୌଣସି ବି କଥା ସମ୍ମୁଖରେ ଆସିଲେ କୁହନ୍ତି ହାଇ ରାମ, କିନ୍ତୁ ଈଶ୍ୱର ଅଥବା ରାମ କିଏ ଏ କଥା କାହାକୁ ହେଲେ ଜଣା ନାହିଁ। ତୁମକୁ ସିଦ୍ଧ କରିବାକୁ ହେବ। ଜ୍ଞାନ ସାଗର ପତିତ ପାବନ ସମସ୍ତଙ୍କର ସଦ୍ଗତି ଦାତା ତ୍ରିମୂର୍ତ୍ତି ପରମପିତା ପରମାତ୍ମା ଶିବ ଅଟନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣଙ୍କର ଜନ୍ମ ଏକତ୍ର ହଉଛି। କେବଳ ଶିବ ଜୟନ୍ତୀ ନୁହେଁ, କିନ୍ତୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅଟେ। ଶିବଙ୍କ ଜୟନ୍ତୀ ହେଲେ ନିଶ୍ଚୟ ବ୍ରହ୍ମା ଜୟନ୍ତୀ ମଧ୍ୟ ହବ। ଶିବଙ୍କର ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ବ୍ରହ୍ମା କଣ କରିଥିଲେ? ଲୌକିକ ପାରଲୌକିକ ଏବଂ ଇଏ ହଉଛନ୍ତି ଅଲୌକିକ ପିତା, ଇଏ ହଉଛନ୍ତି ପ୍ରଜାପିତା ବ୍ରହ୍ମା। ବାବା କହୁଛନ୍ତି ନୂଆ ଦୁନିଆ ପାଇଁ ଏ ନୂଆ ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି, ପୁଣି ପ୍ରାୟ ଲୋପ ହୋଇଯାଏ। ଯାହାଙ୍କ ପାଖରେ ରଚୟିତା ବାବା ଏବଂ ରଚନାର ଜ୍ଞାନ ନାହିଁ, ତେବେ ଅଜ୍ଞାନ ହେଲେ ନା? ବର୍ତ୍ତମାନ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। ଜ୍ଞାନ ଦ୍ଵାରା ଦିନ, ଭକ୍ତି ଦ୍ଵାରା ରାତ୍ରି ହେଉଛି। ଶିବରାତ୍ରି ଅର୍ଥ ମଧ୍ୟ ଜଣା ନାହିଁ, ସେଥିପାଇଁ ତାଙ୍କର ଛୁଟି ଦିନ ମଧ୍ୟ ପାଳନ କରୁନାହାନ୍ତି। ଏବେ ତୁମେ ଜାଣିଛ ଯେ ବାବା ଆସିଛନ୍ତି ସମସ୍ତଙ୍କର ଜ୍ୟୋତି ପ୍ରଜ୍ୱଳିତ କରିବା ପାଇଁ। ତୁମେ ଏ ବତୀ ଆଦି ଜଳାଇଲେ ଭାବିବେ ଯେ ଏମାନଙ୍କର କୌଣସି ବଡ ଦିନ ଅଟେ। ତୁମେ ଏବେ ଅର୍ଥ ସହିତ ଜଳାଉଛ, ସେମାନେ କିଛି ବୁଝିବେ ନାହିଁ, ତୁମର ଭାଷଣ ଦ୍ଵାରା ପୁରା ବୁଝିପାରିବେ ନାହିଁ। ବର୍ତ୍ତମାନ ସାରା ବିଶ୍ୱରେ ରାବଣ ରାଜ୍ୟ ଚାଲିଛି, ଏଠାରେ ମନୁଷ୍ୟ ତ କେତେ ଦୁଃଖୀ ଅଟନ୍ତି। ରିଧି ସିଦ୍ଧି ତନ୍ତ୍ର ମନ୍ତ୍ର ବାଲା ମଧ୍ୟ ବହୁତ ହଇରାଣ କରୁଛନ୍ତି, ଖବର କାଗଜରେ ମଧ୍ୟ ବାହାରୁଛନ୍ତି। ଏହାଙ୍କ ଭିତରେ ଦୁଷ୍ଟ ଆତ୍ମା ରହିଛି, ବହୁ ଦୁଃଖ ଦେଇଥାନ୍ତି। ବାବା କହୁଛନ୍ତି ଏସବୁ କଥାରେ ତୁମର କୌଣସି ସମ୍ପର୍କ ନାହିଁ। ବାବା ସିଧାସଳଖ କଥା କହୁଛନ୍ତି, ପିଲାମାନେ ତୁମେ ମତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ, ତୁମର ସବୁ ଦୁଃଖ ଦୂର ହୋଇଯିବ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଯଥାର୍ଥ ରୂପରେ ବାବାଙ୍କୁ ମନେ ପକାଇବାର ବା ଆତ୍ମମାନୀ ହେବାର ପରିଶ୍ରମ କରିବାକୁ ହେବ। ସତ୍ୟତାର ସହିତ ନିଜର ଚାର୍ଟ ରଖିବାକୁ ପଡିବ, ଏଥିରେ ହିଁ ବହୁତ ବହୁତ ଫାଇଦା ରହିଛି। ଦୁଇ ନମ୍ବର, ସବୁଠାରୁ ବଡ଼ ଦୁଃଖଦାୟୀ କଣ୍ଟା ହେଉଛି କାମବିକାର। ଯୋଗବଳ ଦ୍ଵାରା ଏହା ଉପରେ ବିଜୟ ପ୍ରାପ୍ତ କରି ପତିତରୁ ପବିତ୍ର ହେବାକୁ ପଡିବ, ବାକି ଅନ୍ୟ କୌଣସି କଥାରେ ତୁମର ସମ୍ପର୍କ ନାହିଁ। ବରଦାନ, ବାସ୍ତବିକ ଜୀବନ ଦ୍ଵାରା ପରମାତ୍ମାଙ୍କର ପ୍ରମାଣ ଦଉଥିବା ଧର୍ମ ଯୁଦ୍ଧରେ ବିଜୟୀ ହବ। ଏବେ ସମସ୍ତଙ୍କୁ ମଞ୍ଚ ଉପରକୁ ଆସିବାକୁ ହେବ। ସେଇ ଧର୍ମ ଯୁଦ୍ଧରେ ବିଜୟ ହେବାର ଆଧାର ହେଲା ତୁମମାନଙ୍କର ବାସ୍ତବିକ ଜୀବନ। କାହିଁକି ନା ପରମାତ୍ମା ଜ୍ଞାନର ପ୍ରମାଣ ହେଉଛନ୍ତି ବାସ୍ତବିକ ଜୀବନ। ତୁମମାନଙ୍କର ମୂରତ ଦ୍ଵାରା ଜ୍ଞାନ ଏବଂ ଗୁଣ ବାସ୍ତବିକ ରୂପରେ ଦେଖାଯାଉ। କାହିଁକି ନା ଆଜିକାଲି ଜ୍ଞାନର ଆଲୋଚନା ଦ୍ଵାରା ନିଜର ଭାବ ମୃତ୍ୟୁକୁ ସିଦ୍ଧ କରିପାରିବ ନାହିଁ, କିନ୍ତୁ ନିଜର ବାସ୍ତବିକ ଧାରଣା ମୂରତ ଜୀବନ ଦ୍ଵାରା ଗୋଟିଏ ସେକେଣ୍ଡରେ କାହାକୁ ବି ଶାନ୍ତ କରି ଦେଇପାରିବ। ସ୍ଲୋଗାନ, ଆତ୍ମାକୁ ଉଜ୍ଜଳ କରିବା ପାଇଁ ପରମାତ୍ମା ସ୍ମୃତି ଦ୍ଵାରା ମନର ଦ୍ୱନ୍ଦ୍ୱକୁ ସମାପ୍ତ କର। ଆଚ୍ଛା, ଓମ୍ ଶାନ୍ତି।